ପ୍ରଥମ ସାମୁଏଲ ଅଧ୍ୟାୟ ତିନି। ସେ ସମୟରେ ବାଳକ ସାମୁଏଲ ଏଲିଙ୍କ ସମ୍ମୁଖରେ ସଦାପ୍ରଭୁଙ୍କର ପରିଚର୍ଯ୍ୟା କଲେ। ସେ କାଳରେ ସଦାପ୍ରଭୁଙ୍କର ବାକ୍ୟ ଦୁର୍ଲଭ ଥିଲା, ପ୍ରକାଶ୍ୟ ଦର୍ଶନ ନଥିଲା। ଏହି ସମୟରେ ଏଲିଙ୍କର ଚକ୍ଷୁ ଧନ୍ଦଳ ହେବାକୁ ଲାଗିଲା, ଏଣୁ ସେ ଦେଖିପାରିଲେ ନାହିଁ। ଏକଦିନ ସେ ଆପଣା ସ୍ଥାନରେ ଶୋଇଥିଲେ ଓ ପରମେଶ୍ୱରଙ୍କ ସିନ୍ଦୁକ ଯେଉଁ ସ୍ଥାନରେ ଥାଏ, ଏପରି ସଦାପ୍ରଭୁଙ୍କ ମନ୍ଦିରରେ ପରମେଶ୍ୱରଙ୍କ ପ୍ରଦୀପ ଲିଭିବା ପୂର୍ବେ ଯେତେବେଳେ ସାମୁଏଲ ଶୋଇଥିଲେ, ସେତେବେଳେ ସଦାପ୍ରଭୁ ସାମୁଏଲକୁ ଡାକିଲେ। ସେ କହିଲେ, ମୁଁ ଏଠାରେ ଅଛି। ପୁଣି ସେ ଏଲିଙ୍କ ନିକଟକୁ ଧାଇଁଯାଇ କହିଲେ, ମୁଁ ଏଠାରେ ଅଛି, ଆପଣ ମୋତେ ଡାକିଲେ ପରା? ସେ କହିଲେ, ମୁଁ ଡାକି ନାହିଁ, ଫେରିଯାଇ ଶୁଅ। ତେଣୁ ସେ ଯାଇ ଶୋଇଲେ। ଏ ଉତ୍ତାରେ ସଦାପ୍ରଭୁ ସାମୁଏଲ ବୋଲି ପୁନର୍ବାର ଡାକିଲେ। ତେଣୁ ସାମୁଏଲ ଉଠି ଏଲିଙ୍କ ନିକଟକୁ ଯାଇ କହିଲେ, ମୁଁ ଏଠାରେ ଅଛି, ଆପଣ ମୋତେ ଡାକିଲେ ପରା? ସେ ଉତ୍ତର ଦେଲେ, ହେ ପୁତ୍ର, ମୁଁ ଡାକି ନାହିଁ, ଫେରିଯାଇ ଶୁଅ। ସେ ସମୟରେ ସାମୁଏଲ ସଦାପ୍ରଭୁଙ୍କର ପରିଚୟ ପାଇନଥିଲେ, କିମ୍ବା ସଦାପ୍ରଭୁଙ୍କ ବାକ୍ୟ ତାଙ୍କ ପ୍ରତି ପ୍ରକାଶିତ ହୋଇନଥିଲା। ଏ ଉତ୍ତରେ ସଦାପ୍ରଭୁ ପୁନର୍ବାର ତୃତୀୟ ଥର ସାମୁଏଲକୁ ଡାକିଲେ। ତେଣୁ ସେ ଉଠି ଏଲିଙ୍କ ନିକଟକୁ ଯାଇ କହିଲେ, ମୁଁ ଏଠାରେ ଅଛି, ଆପଣ ମୋତେ ଡାକିଲେ ପରା? ଏଥିରେ ସଦାପ୍ରଭୁ ଯେ ବାଳକକୁ ଡାକୁଅଛନ୍ତି, ଏହା ଏଲି ବୁଝିଲେ। ତେଣୁ ଏଲି ସାମୁଏଲକୁ କହିଲେ, ଯାଇ ଶୁଅ, ଯେବେ ସେ ତୁମ୍ଭକୁ ଡାକନ୍ତି, ତେବେ ତୁମ୍ଭେ କହିବ, ହେ ସଦାପ୍ରଭୁ, କହନ୍ତୁ, ଆପଣଙ୍କ ଦାସ ଶୁଣୁଅଛି। ତେଣୁ ସାମୁଏଲ ଯାଇ ଆପଣା ସ୍ଥାନରେ ଶୋଇଲେ। ଏ ଉତ୍ତାରେ ସଦାପ୍ରଭୁ ଆସିଲେ, ପୁଣି ଠିଆ ହୋଇ ଅନ୍ୟ ସମୟ ପରି ସାମୁଏଲ ସାମୁଏଲ ବୋଲି ଡାକିଲେ। ତେବେ ସାମୁଏଲ କହିଲେ, କହନ୍ତୁ, ଆପଣଙ୍କ ଦାସ ଶୁଣୁଅଛି। ତେଣୁ ସଦାପ୍ରଭୁ ସାମୁଏଲକୁ କହିଲେ, ଦେଖ, ଆମ୍ଭେ ଇସ୍ରାଏଲ ମଧ୍ୟରେ ଏକ କର୍ମ କରିବା, ଯେ ପ୍ରତ୍ୟେକ ଲୋକ ତାହା ଶୁଣିବ, ତାହାର ଦୁଇକର୍ଣ୍ଣ ଯାହା ଯାହା ହେବ। ଆମ୍ଭେ ଏଲି ବିରୁଦ୍ଧରେ ତାହାର ପରିବାର ବିଷୟରେ ଯାହା ଯାହା କହିଅଛୁ, ସେ ସମସ୍ତ ପ୍ରଥମାବଧି ଶେଷ ପର୍ଯ୍ୟନ୍ତ ସେହିଦିନ ସଫଳ କରିବା। ଯେହେତୁ ଯେଉଁ ଅପରାଧ ବିଷୟ ସେ ଜ୍ଞାତ ହେଲା, ତହି ନିମନ୍ତେ ଆମ୍ଭେ ତାହାର ବଂଶକୁ ସର୍ବଦା ଦଣ୍ଡ ଦେବା ବୋଲି ତାହାକୁ କହିଅଛୁ, କାରଣ ତାହାର ପୁତ୍ରମାନେ ଆପଣାମାନଙ୍କୁ ସାପଗ୍ରସ୍ତ କଲେ ହେଁ ସେମାନଙ୍କୁ ଦମନ କଲା ନାହିଁ। ଏହେତୁ ଏଲି ବଂଶର ଅପରାଧ ବଳିଦାନ କି ନୈବେଦ୍ୟ ଦ୍ୱାରା ସଦାକାଳ ପରିଷ୍କୃତ ନହିବ ବୋଲି ଏଲି ବଂଶ ବିଷୟରେ ଆମ୍ଭେ ଶପଥ କରିଅଛୁ। ତେଣୁ ସାମୁଏଲ ପ୍ରଭାତ ପର୍ଯ୍ୟନ୍ତ ଶୟନ କଲେ। ତହିଁ ଉତ୍ତାରେ ସଦାପ୍ରଭୁଙ୍କ ଗୃହଦ୍ୱାର ଫିଟାଇଲେ। ପୁଣି ଏଲିଙ୍କୁ ସେହି ଦର୍ଶନ ବିଷୟ ଜଣାଇବାକୁ ସାମୁଏଲ ଭୟ କଲେ। ପୁଣି, ହେ ମୋର ପୁତ୍ର ସାମୁଏଲ, ଏହା କହି ଏଲି ସାମୁଏଲକୁ ଡାକିଲେ। ତହିଁରେ ସେ ଉତ୍ତର ଦେଲେ, ମୁଁ ଏଠାରେ ଅଛି। ତେବେ ସେ ପଚାରିଲେ, ସଦାପ୍ରଭୁ ତୁମ୍ଭକୁ କି କଥା କହିଲେ? ବିନୟ କରୁଅଛି, ମୋଠାରୁ ତାହା ଗୁପ୍ତ ନ କର। ସେ ଯେ ସମସ୍ତ କଥା କହିଅଛନ୍ତି, ତହିଁରୁ କୌଣସି କଥା ତୁମ୍ଭେ ମୋଠାରୁ ଗୁପ୍ତ କଲେ, ପରମେଶ୍ୱର ସେହି ଦଣ୍ଡ ମଧ୍ୟ ତହିଁରୁ ଅଧିକ ତୁମ୍ଭକୁ ଦେଉନ୍ତୁ। ତହିଁରେ ସାମୁଏଲ କିଛି ଗୁପ୍ତ ନ କରି ତାଙ୍କୁ ସବୁ କଥା ଜଣାଇଲେ। ତେଣୁ ସେ କହିଲେ, ସେ ତ ସଦାପ୍ରଭୁ, ଯାହା ତାହାଙ୍କ ଦୃଷ୍ଟିରେ ଭଲ ତାହା ସେ କରନ୍ତୁ। ଅନନ୍ତର ସାମୁଏଲ ବଢ଼ିଲେ ଓ ସଦାପ୍ରଭୁ ତାଙ୍କ ସଙ୍ଗେ ଥାଇ ତାଙ୍କର କୌଣସି କଥା ତଳେ ପଡ଼ିବାକୁ ଦେଲେ ନାହିଁ। ତେଣୁ ସାମୁଏଲ ଯେ ସଦାପ୍ରଭୁଙ୍କ ଭବିଷ୍ୟତ ବକ୍ତା ହେବାକୁ ନିଯୁକ୍ତ ହୋଇଅଛନ୍ତି, ଏହା ଦାନଠାରୁ ବେର୍ସେବା ପର୍ଯ୍ୟନ୍ତ ସମସ୍ତ ଇସ୍ରାଏଲ ଜ୍ଞାତ ହେଲେ। ଆହୁରି ସଦାପ୍ରଭୁ ସିଲୋରେ ପୁନର୍ବାର ଦର୍ଶନ ଦେଲେ, କାରଣ ସଦାପ୍ରଭୁ ସିଲୋରେ ସାମୁଏଲଙ୍କ ନିକଟରେ ସଦାପ୍ରଭୁଙ୍କ ବାକ୍ୟ ଦ୍ୱାରା ଆପଣାକୁ ପ୍ରକାଶ କଲେ।